ରାଇଜ୍ ହେଙ୍ଗ ଏଣ୍ଟରଟେନମେଣ୍ଟରେ ପହିଲା ଥର ଲାଗି ମୁକ୍ତି ଲାଭ କଲା ନୂଆ ସମ୍ବଲପୁରୀ ଗୀତ ଝାରସୁଗୁଡ଼ାର ପିଲାମାନେ। ଗୀତ କିଏ ଲେଖିଛନ୍? ଝାରସୁଗୁଡ଼ା ମଙ୍ଗଲ ବଜାରର ମା ସମଲେଶ୍ୱରୀ ମେଲୋଡ଼ି ବ୍ୟାଣ୍ଡ ପାର୍ଟିର ମାଲିକ ଜଗଦୀଶ ଚନ୍ଦ୍ର। ଗୀତ କିଏ ସଙ୍ଗୀତନେ ସହିଛନ୍ ଆଉ ଗାଇଛନ୍? ଝାରସୁଗୁଡ଼ାର ଟୁକୁନା ମିଶ୍ର। ଗୀତା ବାଜା ବଜେଇଛନ୍ ବିଶୁ ନିବାସ ରାଘବ ରାମ ପ୍ରଫୁଲ୍ଲ ଆଉ ମୋର ସୁନା ଭାଇ ନଲ। ବିଶେଷ ସହଯୋଗ କରିଛନ୍ ମୋର ସାନ ଭାଇ ଆରୁ ଆମର ପିଆରା ଭାଇ ସୁମନ୍ତ ସାହୁ ଆଉ ରାଇଜ୍ ହେଙ୍ଗ ଅନୁଷ୍ଠାନର କଳାକାର ମାନେ।
हे आमे झारसुगुड़ार पिला मने बड़े डेंजर खाते तो बेले तुम मोबाइल नंबर ମୋବାଇଲ।